ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଉଦ୍ଧାରକର୍ତ୍ତା ତଥା ପରିତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ସ୍ୱାଗତ କରେ। ମୁଁ ଜାଣେ ଆପଣ ବର୍ତ୍ତମାନ ଅତି ଆଗ୍ରହର ସହିତ ରେଡ଼ିଓ ପାଖରେ ଏହି କାର୍ଯ୍ୟକ୍ରମ ଶୁଣିବା ନିମନ୍ତେ ଅପେକ୍ଷା କରି ବସିଅଛନ୍ତି। ଆପଣଙ୍କର ମନରେ ଅନେକ ପ୍ରଶ୍ନ ଥାଇପାରେ, ଯାହାର ଉତ୍ତର କି ଆପଣ ଏପର୍ଯ୍ୟନ୍ତ ପାଇପାରିନାହାନ୍ତି। କିନ୍ତୁ ଆମର ବିଶ୍ୱାସ, ଆପଣ ଯଦି ଏହି କାର୍ଯ୍ୟକ୍ରମକୁ ନିୟମିତ ଶୁଣିବେ, ତାହେଲେ ଆପଣ ନିଶ୍ଚିତ ଭାବରେ ଆପଣଙ୍କର ପ୍ରଶ୍ନର ଉତ୍ତର ପାଇପାରିବେ ଓ ଆପଣ ମଧ୍ୟ ଏକ ସମାଧାନରେ ଉପନୀତ ହୋଇପାରିବେ। କେବଳ ସେତିକି ନୁହେଁ, ଆପଣ ଜୀବନରେ ବାସ୍ତବ ଶାନ୍ତି, ଆନନ୍ଦ, ତୃପ୍ତି ଅନୁଭବ କରିପାରିବେ। କାରଣ ପ୍ରଭୁଙ୍କର ବାକ୍ୟ ହିଁ ମନୁଷ୍ୟକୁ ବାସ୍ତବ ଶାନ୍ତି, ଆନନ୍ଦ ଦେଇଥାଏ, ସାନ୍ତ୍ୱନା ଦେଇଥାଏ, ଶକ୍ତି ଦେଇଥାଏ, ଭରସା ଦେଇଥାଏ। ଆସନ୍ତୁ, ପ୍ରଭୁ ଆଜି ତାହାଙ୍କର ବାକ୍ୟ ମଧ୍ୟ ଦେଇ ଆମମାନଙ୍କୁ ଯେଉଁ ଶିକ୍ଷାମାନ ଦେବା ପାଇଁ ଯାଉଅଛନ୍ତି, ତାହା ମନୋଯୋଗର ସହିତ ଶୁଣିବା ସଙ୍ଗେ ସଙ୍ଗେ ସେହି ଶିକ୍ଷାକୁ ଆମମାନଙ୍କର ହୃଦୟ ମଧ୍ୟରେ ସଞ୍ଚୟ କରି ରଖିବା ଆଉ ସେହି ଶିକ୍ଷା ଅନୁଯାୟୀ ଜୀବନଯାପନ କରିବା ନିମନ୍ତେ ଚେଷ୍ଟା କରିବା। ତାହେଲେ ଏହି କାର୍ଯ୍ୟକ୍ରମ ଶୁଣିବା ଆମମାନଙ୍କ ଜୀବନ ନିମନ୍ତେ ସାର୍ଥକ ହୋଇପାରିବ ଆଉ ପ୍ରଭୁ ତାହା ହିଁ ଆମମାନଙ୍କ ପ୍ରତ୍ୟେକଙ୍କ ଜୀବନରୁ ଆଶା କରନ୍ତି। ସେ ଚାହାନ୍ତି ଆମମାନେ ଯେପରି ତାହାଙ୍କର ବାକ୍ୟ ଅନୁଯାୟୀ ତାହାଙ୍କର ନିକଟବର୍ତ୍ତୀ ହେଉ ଆଉ ତାଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହେଉ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଉଦ୍ଧାର କରି ସେହି ଅନନ୍ତ ଜୀବନର ଅଧିକାରୀ କରାଇବା ପାଇଁ ଚାହାନ୍ତି। ଆସୁ, ଆମେ ଯଦି ସେହି ଅନନ୍ତ ଜୀବନର ଅଧିକାରୀ ହେବା ପାଇଁ ଚାହୁଁ, ତାହେଲେ ସୁଯୋଗର ସଦ୍ବ୍ୟବହାର କରି ପ୍ରଭୁଙ୍କର ବାକ୍ୟ ଅନୁଯାୟୀ ତାହାଙ୍କର ନିକଟବର୍ତ୍ତୀ ହେଉ। ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ, ତୁମର ଜୟ ଜୟକାର କରୁଅଛୁ ଯେ ତୁମେ ଆମମାନଙ୍କ ପରି ଅଯୋଗ୍ୟ, ପାପୀ, ଅପଦାର୍ଥମାନଙ୍କୁ ତୁମର ପବିତ୍ର ଜୀବନ୍ତ ବାକ୍ୟ ଶୁଣିବାର ସୁଯୋଗ ଦେଇଛ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ, ତୁମର ସେହି ରବ ଆମମାନଙ୍କୁ ଶୁଣିବା ପାଇଁ ଦିଅ, ଏକ ସରଳ ବିଶ୍ୱାସର ହୃଦୟ ଦିଅ, ଏକ ବାଧ୍ୟତାର ଜୀବନ ଦିଅ, ଏକ ବିଶ୍ୱସ୍ତତାର ଜୀବନ ଦିଅ ଏବଂ ତୁମର ଇଚ୍ଛା, ତୁମର ଅଭିମତକୁ ସଫଳ କରିବା ପାଇଁ ତୁମେ ଆମମାନଙ୍କୁ ଏକ ସମର୍ପିତ ଜୀବନ ଦାନ କର। ପ୍ରଭୁ, ଆମମାନେ ଯେପରି ଏହି ସୁଯୋଗର ସଦ୍ବ୍ୟବହାର କରୁ କରୁ ତୁମର ସେ ଅନନ୍ତ ଜୀବନର ପଥରେ ଅଗ୍ରସର ହେବାକୁ ପାରିବୁ, ସେଥିପାଇଁ ପ୍ରଭୁ ତୁମେ ଆମମାନଙ୍କର ହାତ ଧରି ଆମମାନଙ୍କୁ ପଥ କଢ଼ାଇ ନିଅ। ଆମମାନଙ୍କ ଜୀବନରେ ପ୍ରଭୁ ତୁମର ମହତ ଇଚ୍ଛା, ତୁମର ଅଭିମତ ପ୍ରଭୁ ତୁମେ ସଫଳ କର। ଆମମାନଙ୍କୁ ଆତ୍ମିକ ଜୀବନରେ ପ୍ରଭୁ ବର୍ଦ୍ଧିଷ୍ଣୁ କରାଅ। ଶୈତାନ ହସ୍ତରୁ ଆମମାନଙ୍କୁ ରକ୍ଷା କର, ବିନାଶରୁ ଆମମାନଙ୍କ ଜୀବନକୁ ରକ୍ଷା କର। ତୁମର ଆଶୀର୍ବାଦ ଅନୁଗ୍ରହ ଦେଇ ଆମମାନଙ୍କୁ ବଞ୍ଚାଇ ରଖ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରକାଶିତ ବାକ୍ୟ 15:3-4 ଅଧ୍ୟୟନ କରିବା ନିମନ୍ତେ ଯିବା। ଆପଣଙ୍କର ମନେଥିବ, ଗତ ପାଠରେ ଆମେ ଏହି 15 ଆରମ୍ଭରେ ମହାକ୍ଲେଶର ସାଧୁମାନେ ସ୍ୱର୍ଗରେ ଈଶ୍ୱରଙ୍କର ଉପାସନା କରିବାର ବିଷୟକୁ ଲକ୍ଷ୍ୟ କରିଥିଲୁ। କାରଣ ଈଶ୍ୱର ହେଉଛନ୍ତି ପବିତ୍ର ଓ ଧର୍ମମୟ, ଆଉ ଏହି ସାଧୁମାନେ ସେହି ମହାକ୍ଲେଶ ମଧ୍ୟରୁ ବାହାରି ଆସି ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଗୀତ ଗାନ କରନ୍ତି। ସେମାନେ ନିଜ ଶକ୍ତିରେ ନୁହେଁ, ମାତ୍ର ମେଷ ଶାବକଙ୍କ ରକ୍ତ ଦ୍ୱାରା, ଅର୍ଥାତ୍ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ଜୟଲାଭ କରିବା ନିମନ୍ତେ ସମର୍ଥ ହୋଇପାରିଛନ୍ତି। ଆଜି ମଧ୍ୟ ଆମେ ସେହି ମହାକ୍ଲେଶର ସାଧୁମାନଙ୍କର ପ୍ରଶଂସା କରିବାର ବିଷୟ ନେଇ ଆଉ କିଛି ବିଷୟ ଅଧ୍ୟୟନ କରିବା ନିମନ୍ତେ ଯିବା। ଦେଖନ୍ତୁ, ପ୍ରକାଶିତ ବାକ୍ୟ 15:3-4 ଲେଖା ଅଛି, ସେମାନେ ଈଶ୍ୱରଙ୍କ ଦାସ ମୂଷା ଓ ମେଷ ଶାବକଙ୍କ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ତୁମ୍ଭର କର୍ମସବୁ ମହତ୍ ଓ ଆଶ୍ଚର୍ଯ୍ୟ, ହେ ଜାତିସମୂହର ରାଜା, ତୁମ୍ଭର ପଥ ସମସ୍ତ ନ୍ୟାଯ୍ୟ ଓ ସତ୍ୟ, ହେ ପ୍ରଭୁ କିଏ ତୁମ୍ଭକୁ ଭୟ ନ କରିବ, କିଏ ତୁମ୍ଭ ନାମର ଗୌରବ କୀର୍ତ୍ତନ ନ କରିବ, କାରଣ କେବଳ ତୁମେ ହିଁ ପବିତ୍ର, ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି। ଯୋହନ କହନ୍ତି, ସେମାନେ ଈଶ୍ୱରଙ୍କ ଦାସ ମୂଷା ଓ ମେଷ ଶାବକଙ୍କ ଗୀତ ଗାନ କରି କହୁଅଛନ୍ତି। ଆପଣ ଯଦି ମୂଷାଙ୍କର ଗୀତ ଶିକ୍ଷା କରିବାକୁ ଚାହାନ୍ତି, ତାହେଲେ ଆପଣ ଏହା ଯାତ୍ରା ପୁସ୍ତକ 15 ପ୍ରଥମ ପଦରୁ 21 ଓ ଦ୍ୱିତୀୟ ବିବରଣ 32 ପ୍ରଥମ ପଦରୁ 43 ମଧ୍ୟରେ ଲକ୍ଷ୍ୟ କରିବାକୁ ପାରିବେ। ଉଭୟ ଗୀତ ଈଶ୍ୱରଙ୍କର ଉଦ୍ଧାର ପରିତ୍ରାଣ ଓ ବିଶ୍ୱସ୍ତତାର ବିଷୟ ନେଇ ପ୍ରକାଶ କରେ। ଲେଖା ଅଛି ମେଷ ଶାବକଙ୍କ ଗୀତ ଉଦ୍ଧାରକର୍ତ୍ତା ଭାବେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ପ୍ରଶଂସାର ଆରୋପ ଅଟେ। ଆମ୍ଭେମାନେ ସେହି ବିଷୟ ପ୍ରକାଶିତ ବାକ୍ୟ ପୁସ୍ତକର ପାଞ୍ଚ ପର୍ବର ନଅ ପଦରୁ ବାର ପଦ ମଧ୍ୟରେ ଲକ୍ଷ୍ୟ କରିସାରିଛୁ। ତଥାପି ମୁଁ ଏଠାରେ ପୁନର୍ବାର ଆପଣଙ୍କର ଅବଗତି ନିମନ୍ତେ ପାଠ କରିବାକୁ ଚାହେଁ। ଲେଖା ଅଛି, ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଭାଷାବାଦୀ, ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛ, ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛ, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ତତ୍ପରେ ମୁଁ ଦୃଷ୍ଟିପାତ କଲି, ପୁଣି ସିଂହାସନ, ପ୍ରାଣୀ ଓ ପ୍ରାଚୀନମାନଙ୍କ ଚତୁର୍ଦ୍ଦିଗରେ ଅନେକ ଅନେକ ଦୂତଙ୍କର ସ୍ୱର ଶୁଣିଲି, ସେମାନଙ୍କର ସଂଖ୍ୟା ସହସ୍ର ସହସ୍ର ଓ ଅୟୁତ ଅୟୁତ। ସେମାନେ ଉଚ୍ଚ ସ୍ୱରରେ କହୁଥିଲେ, ପରାକ୍ରମ, ଧନ, ଜ୍ଞାନ, ଶକ୍ତି, ସମ୍ଭ୍ରମ, ଗୌରବ ଓ ପ୍ରଶଂସା ଗ୍ରହଣ କରିବାକୁ ହତ ହୋଇଥିବା ମେଷଶାବକ ହିଁ ଯୋଗ୍ୟ ଅଟନ୍ତି। ଏଠାରେ ପୁନର୍ବାର ଏହି ବିଷୟ ପ୍ରତି ମୁଁ ଆପଣଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଚାହେଁ ଯେ ପ୍ରକାଶିତ ବାକ୍ୟ ପୁସ୍ତକଟି ଖ୍ରୀଷ୍ଟ କୈନ୍ଦ୍ରିକ, ତେଣୁକରି ଆପଣ ଏହି ପୁସ୍ତକରେ ଚାରିଜଣ ଅଶ୍ୱାରୋହୀଙ୍କ ବିଷୟ ନେଇ ବା ସପ୍ତ ତୁରୀ ଶବ୍ଦ ନେଇ ବା ସପ୍ତ ଅଭିନେତା ବା ଅଭିନୟକାରୀଙ୍କ ବିଷୟ ନେଇ ଅଥବା ଏହି ସମସ୍ତ କ୍ରୋଧର ପାତ୍ରଗୁଡ଼ିକ ନେଇ ଚିନ୍ତା କରନ୍ତୁ ନାହିଁ, ମାତ୍ର ଖ୍ରୀଷ୍ଟଙ୍କ ପ୍ରତି ଦୃଷ୍ଟିପାତ କରନ୍ତୁ ଓ ତାହାଙ୍କ ପ୍ରତି ସ୍ଥିର ଦୃଷ୍ଟି କରନ୍ତୁ, ଯେହେତୁ ସେ ହେଉଛନ୍ତି ସମସ୍ତ ବିଷୟର ନିୟନ୍ତ୍ରଣକର୍ତ୍ତା, ସେ ସବୁର ଦାୟିତ୍ୱରେ ଅଛନ୍ତି, ସେ ହେଉଛନ୍ତି ପ୍ରଭୁ, ସେ ହେଉଛନ୍ତି ଉଦ୍ଧାରକର୍ତ୍ତା, ସେ ହେଉଛନ୍ତି ସମସ୍ତ ବିଷୟର ସୃଷ୍ଟିକର୍ତ୍ତା ଓ ଗତି ନିୟନ୍ତ୍ରଣକାରୀ ଈଶ୍ୱର। ଏହି ପୁସ୍ତକରେ ଆମେ ଯୀଶୁଖ୍ରୀଷ୍ଟଙ୍କୁ ତାହାଙ୍କର ପବିତ୍ରତା, କ୍ଷମତା ଓ ମହିମାରେ ପ୍ରକାଶିତ ହେବାର ଲକ୍ଷ୍ୟ କରିବାକୁ ପାରୁ। ପ୍ରଭୁ ଯୀଶୁଖ୍ରୀଷ୍ଟ ହେଉଛନ୍ତି ଅତି ଚମତ୍କାର ବ୍ୟକ୍ତି, ସେ ହେଉଛନ୍ତି ଜଣେ ଯିଏକି ନିଜର ହସ୍ତ ଈଶ୍ୱରଙ୍କ ହସ୍ତରେ ଦେଇପାରିବେ ଓ ଅନ୍ୟ ହସ୍ତଟି ମନୁଷ୍ୟର ହସ୍ତରେ ରଖିପାରିବେ ଓ ସେମାନଙ୍କୁ ଈଶ୍ୱରଙ୍କ ସହିତ ସମ୍ମିଳିତ କରାଇପାରିବେ। ସେ ଏହା କରିପାରିବେ କାରଣ ସେ ହେଉଛନ୍ତି ଈଶ୍ୱର। ଯୋହନ କହନ୍ତି ସେମାନେ ଗୀତ ଗାନ କରି କହୁଅଛନ୍ତି, ହେ ପ୍ରଭୁ ସର୍ବଶକ୍ତିମାନେ ଈଶ୍ୱର, ତୁମର କର୍ମସମୂହ ମହତ୍ ଓ ଆଶ୍ଚର୍ଯ୍ୟ, ହେ ଜାତିସମୂହର ରାଜା, ତୁମର ପଥ ସମସ୍ତ ନ୍ୟାଯ୍ୟ ଓ ସତ୍ୟ। ଯେକୌଣସି ବିବରଣ ଦର୍ଶାଏ ଯେ ଖ୍ରୀଷ୍ଟ ବିଶ୍ୱବ୍ୟାପୀ ଉପାସନାର ଓ ପରିଚୟକରଣର ବିଷୟ ହେବେ, ଏପରି କୌଣସି ସ୍ଥାନ ନାହିଁ ଯେଉଁଠାରେ ସେ ପୂଜା ନ ପାଇବେ। ସେମାନେ ଆହୁରି କହନ୍ତି, ହେ ପ୍ରଭୁ କିଏ ତୁମକୁ ଭୟ ନ କରିବ, କିଏ ତୁମ ନାମର ଗୌରବ କୀର୍ତ୍ତନ ନ କରିବ। ଆମମାନଙ୍କ ସମୟରେ ଈଶ୍ୱରଙ୍କ ପ୍ରତି ଅତି ସାମାନ୍ୟ ଭୟ ପରିଲକ୍ଷିତ ହୁଏ, ଏପରିକି ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ମଧ୍ୟରେ ମଧ୍ୟ। ଆମ୍ଭେମାନେ ଏହି ପ୍ରେମର ସ୍ୱଭାବରେ ଧରାଯାଇଅଛୁ ଓ ମୁଁ ଭାବେ ନାହିଁ ଈଶ୍ୱର ଯେ ପ୍ରେମ, ଏହି ବିଷୟ ନେଇ ଆମେ ଆମର ଦୃଷ୍ଟିକୋଣକୁ ହରଉ। କିନ୍ତୁ ଈଶ୍ୱର ମଧ୍ୟ ହେଉଛନ୍ତି ଜ୍ୟୋତି, ଯାହାର ଅର୍ଥ ହେଉଛି ସେ ପବିତ୍ର ଅଟନ୍ତି। ସେ ଆଜି ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ବିଚରଣ କରୁଅଛନ୍ତି ଓ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ବ୍ୟବହାର କରୁଅଛନ୍ତି। ସେମାନଙ୍କୁ ପ୍ରେମ କରନ୍ତି ଓ ଅପରପକ୍ଷରେ ସେମାନଙ୍କୁ ସେମାନଙ୍କର ଅପରାଧ ନିମନ୍ତେ ମଧ୍ୟ ଶାସ୍ତି ଦିଅନ୍ତି, ଯେପରି ସେମାନଙ୍କୁ ଶୃଙ୍ଖଳିତ କରିପାରନ୍ତି। ଆପଣ ଯଦି ଈଶ୍ୱରଙ୍କର ସନ୍ତାନ, ତାହେଲେ ଆପଣ ଆପଣଙ୍କର ସ୍ୱେଚ୍ଛାପୂର୍ବକ କୌଣସି କାର୍ଯ୍ୟ କରିବା ଉଚିତ ନୁହେଁ। ଆପଣ ଯଦି ଭାବନ୍ତି ଯେ ଈଶ୍ୱର ଆପଣଙ୍କ ପ୍ରତି କୌଣସି ସମସ୍ୟା ଆଣି ଉପସ୍ଥିତ କରାଇବାରେ ମନରେ କିଛି ଭାବନ୍ତି ବୋଲି, ତାହେଲେ ଆପଣ ଭୁଲ କରନ୍ତି। ସେ ତାହା ଘଟାଇବାରେ କିଛି ଭାବନ୍ତି ନାହିଁ। ଈଶ୍ୱରଙ୍କୁ ଆମ୍ଭେମାନେ ଭୟ କରିବା ଉଚିତ। ଆମମାନଙ୍କର ଈଶ୍ୱର ହେଉଛନ୍ତି ପବିତ୍ର ଈଶ୍ୱର। ଲେଖା ଅଛି, ଜାତିସମୂହ ଆସି ତୁମ୍ଭ ଛାମୁରେ ପ୍ରଣାମ କରିବେ। ଦିନ ଆସିବ ଯେତେବେଳେ ଜାତିସମୂହ ଆସିବେ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସମ୍ମୁଖରେ ନତ ହେବେ। ଏହା ଆଜି ଜାତିମାନଙ୍କ ବିଷୟ ନେଇ ସତ୍ୟ ନୁହେଁ, ମାତ୍ର ଦିନ ଆସୁଅଛି ଯେତେବେଳେ ପ୍ରତ୍ୟେକ ଜାତି ତାହାଙ୍କର ଉପାସନା କରିବେ ଓ ତାହାଙ୍କ ନିକଟରେ ନତମସ୍ତକ ହେବେ। ଆଜି ଯଦି ଆମମାନେ ଜଗତ ପ୍ରତି ଦୃଷ୍ଟିପାତ କରୁ, ଲୋକମାନେ ସ୍ୱେଚ୍ଛାଚାରିତାରେ କାଳକ୍ଷେପଣ କରୁଅଛନ୍ତି ଓ ଅନେକ ଆଜି ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଯାଆନ୍ତି। କିନ୍ତୁ ଦିନ ଆସୁଅଛି ଯେତେବେଳେ ପ୍ରତ୍ୟେକ ଜାତି ତାହାଙ୍କର ଉପାସନା କରିବେ। ଆଉ ଈଶ୍ୱର ବିଦ୍ରୋହାଚାରୀମାନଙ୍କୁ ଦମନ କରି ଯେଉଁମାନେ ତାହାଙ୍କର ଉପାସନା କରିବେ କେବଳ ସେହିମାନଙ୍କୁ ଛାଡ଼ିଦେବେ। ସେଥିପାଇଁ ଗୀତ ସଂହିତା ଦୁଇ ପର୍ବର ଆଠ ପଦରେ ଆମେ ଏହିପରି ପାଠ କରୁ, ଆମ୍ଭ ନିକଟରେ ମାଗ, ତେବେ ଆମ୍ଭେ ତୁମ୍ଭର ଉତ୍ତରାଧିକାର ନିମନ୍ତେ ଗୋଷ୍ଠୀୟମାନଙ୍କୁ ଓ ତୁମ୍ଭର ଅଧିକାର ନିମନ୍ତେ ପୃଥିବୀର ପ୍ରାନ୍ତ ଭାଗ ସବୁ ତୁମ୍ଭକୁ ଦେବା, ଜାତିମାନେ ତାହାଙ୍କର ହେବାକୁ ଯାଉଅଛନ୍ତି। ଆଉ ଯିଶାୟା ଭବିଷ୍ୟତ ବକ୍ତା ତାହାଙ୍କ ପୁସ୍ତକର ଏଗାର ପର୍ବର ନଅ ପଦରେ ଏହିପରି ଉଲ୍ଲେଖ କରନ୍ତି, ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ, କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ। ସେଦିନ ଆଉ ଆମମାନଙ୍କର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ଆବଶ୍ୟକ ହେବ ନାହିଁ, କାରଣ ସମସ୍ତ ଲୋକ ଈଶ୍ୱରଙ୍କ ବିଷୟରେ ଜ୍ଞାନପ୍ରାପ୍ତ ହେବାକୁ ଯାଉଅଛନ୍ତି। ସେଥିପାଇଁ ଜିରିମିୟ ତେଇଶ ପର୍ବର ପାଞ୍ଚ ପଦରେ ଆମେ ଏହିପରି ପାଠ କରୁ, ସଦାପ୍ରଭୁ କହନ୍ତି, ଦେଖ ଯେଉଁ ସମୟରେ ଆମ୍ଭେ ଦାଉଦ ବଂଶରେ ଏକ ଧାର୍ମିକ ଶାଖା ଉତ୍ପନ୍ନ କରିବା ଏପରି ସମୟ ଆସୁଅଛି, ତହିଁରେ ସେ ରାଜା ହୋଇ ରାଜତ୍ୱ କରିବେ ଓ ଜ୍ଞାନରେ ବ୍ୟବହାର କରିବେ, ପୁଣି ଦେଶରେ ସୁବିଚାର ଓ ନ୍ୟାୟ ପ୍ରଚଳିତ କରିବେ। ଏହା ସତ୍ୟ ଯେ ଆଜିର ସମାଜ ଅନ୍ୟାୟ, ଅଧର୍ମ, ଅସତ୍ୟ ଓ ସମସ୍ତ ପ୍ରକାର ଅନୈତିକ କାର୍ଯ୍ୟରେ ଲିପ୍ତ। କୌଣସି କ୍ଷେତ୍ରରେ ଆପଣ ନ୍ୟାୟ, ସତ୍ୟ ତଥା ନୈତିକତାର ବିଷୟ ପ୍ରାପ୍ତ ହୋଇପାରିବେ ନାହିଁ। ଆଜିର ଜଗତ ଅନ୍ୟାୟ ଓ ଅସତ୍ୟ ତଥା ଅଧର୍ମରେ ପରିପୂର୍ଣ୍ଣ, କେହି ହୁଏତ ପରୋକ୍ଷରେ ବା ଆଉ କେହି ପ୍ରତ୍ୟକ୍ଷରେ ତହିଁରେ ଲିପ୍ତ। ଆଉ ଏହି ସମସ୍ତ ବିଷୟକୁ ଦେଖି କେତେକ ଈଶ୍ୱର ଭୟକାରୀ ଓ ଈଶ୍ୱର ପରାୟଣ ବ୍ୟକ୍ତିଙ୍କର ହୃଦୟ ଦୁଃଖରେ ଭରିଯାଏ। ସେମାନେ ଏହିସବୁ ଅଧାର୍ମିକତାର ବିଷୟକୁ ଦେଖି ମର୍ମାହତ ହୁଅନ୍ତି ଓ ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ କେତେକ ଦୃଢ଼ କାର୍ଯ୍ୟାନୁଷ୍ଠାନମାନ ଗ୍ରହଣ କରିବା ନିମନ୍ତେ ପଦକ୍ଷେପ ନିଅନ୍ତି, କିନ୍ତୁ ତହିଁରେ କୌଣସି ସଫଳତା ମିଳେ ନାହିଁ। ଈଶ୍ୱରଙ୍କର ସନ୍ତାନ ହିସାବରେ ମୁଁ ଦେଖିପାରେ ଆଜି ଜଗତରେ କ'ଣ ସବୁ ଘଟୁଅଛି, କିନ୍ତୁ ମୁଁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ ଯେ ପ୍ରଭୁ ଯଦି ମୋତେ ତହିଁରୁ ଉଦ୍ଧାର କରିନଥାନ୍ତେ ଓ ମୋତେ ତାହାଙ୍କର ସନ୍ତାନ ରୂପେ ଗ୍ରହଣ କରିନଥାନ୍ତେ, ତାହେଲେ ମୁଁ ମଧ୍ୟ ସେହି ସମସ୍ତ ଅଧାର୍ମିକତାରେ ଲିପ୍ତ ରହି ନିଜର ଜୀବନ ପ୍ରତି ବିନାଶ ଆଣି ପହଞ୍ଚାଇଥାନ୍ତି। କିନ୍ତୁ ମୁଁ ସେହିସବୁକୁ ଦେଖିଲେ ମଧ୍ୟ ତହିଁର ପ୍ରତିକାର କରିବା ନିମନ୍ତେ ଅସମର୍ଥ। ମୁଁ ଜାଣେ ମୁଁ ତହିଁର ସମାଧାନ କରିପାରିବି ନାହିଁ, କିନ୍ତୁ ଖ୍ରୀଷ୍ଟ ଦିନେ ରାଜତ୍ୱ କରିବା ନିମନ୍ତେ ଯାଉଅଛନ୍ତି ଓ ସେ ପୃଥିବୀରେ ବିଚାର ଓ ନ୍ୟାୟ ପ୍ରଦାନ କରିବାକୁ ଯାଉଅଛନ୍ତି। ଈଶ୍ୱରଙ୍କ ନାମର ଧନ୍ୟବାଦ ହେଉ ଯେ ଖ୍ରୀଷ୍ଟ ଦିନେ ପୃଥିବୀରେ ଧାର୍ମିକତାର ରାଜ୍ୟ ସ୍ଥାପନ କରିବାକୁ ଯାଉଅଛନ୍ତି। ଆଜି ରାଜନୈତିକ ଦଳଗୁଡ଼ିକ ନିଜର ମନ ମୁତାବକ କାର୍ଯ୍ୟ କରନ୍ତି ଓ ସେମାନେ ବିଭିନ୍ନ ପ୍ରକାରର ମିଥ୍ୟା ପ୍ରତିଶ୍ରୁତିମାନ ପ୍ରଦାନ କରନ୍ତି। ସେମାନେ ନ୍ୟାୟ ଓ ନୈତିକତା ରକ୍ଷା କରିପାରନ୍ତି ନାହିଁ, ଫଳତଃ ଦେଶ ସମସ୍ୟାର ସମ୍ମୁଖୀନ ହୁଏ। ସେହିପରି ବ୍ୟକ୍ତିବିଶେଷମାନେ ମଧ୍ୟ ଏହି ବିଷୟରେ ସଚେତନ ନୁହନ୍ତି। ତେବେ ଏହି ସମସ୍ତ ପଛରେ ରହିଛି ମନୁଷ୍ୟର ଦୁର୍ବଳତା। ମନୁଷ୍ୟ ଯେଉଁସବୁ ଉତ୍ତମ ବିଷୟ ସାଧନ କରିବାକୁ ଚାହେଁ ତାହା କରିପାରେ ନା, ମାତ୍ର ଯାହା କରିବାକୁ ଚାହେଁ ନାହିଁ ତାହା ହିଁ କରେ, କାରଣ ତାହା ମଧ୍ୟରେ ଥିବା ପାପର ସ୍ୱଭାବ ହିଁ ତାହାକୁ ସେହିପରି କରାଏ। ତେବେ ଆଜି ଆମମାନେ ଏହି ସମସ୍ତ ଅନୈତିକତା ଓ ଅନ୍ୟାୟ ତଥା ଅଧାର୍ମିକତାର ବିଷୟ ନିମନ୍ତେ କ'ଣ କରିପାରିବା? ହଁ, ଆମ୍ଭେମାନେ ଯଦି ପ୍ରକୃତରେ ଈଶ୍ୱରଙ୍କର ସନ୍ତାନ ଅଟୁ, ତାହେଲେ ଆମ୍ଭେମାନେ ଆମମାନଙ୍କର ଦେଶ ନିମନ୍ତେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ ଓ ଆମ୍ଭେମାନେ ଆନନ୍ଦ କରିବା ଉଚିତ ଯେ ଜଣେ ଆଗମନ କରିବାକୁ ଯାଉଅଛନ୍ତି ଯେ କି ପୃଥିବୀରେ ନ୍ୟାୟ ବିଚାର ସାଧନ କରିବେ ଓ ଏକ ଧାର୍ମିକତାର ରାଜ୍ୟ ସ୍ଥାପନ କରିବେ, ଯେଉଁ ରାଜ୍ୟ କି ଏକ ଶାନ୍ତି ରାଜ୍ୟ ହେବ। ଆଉ ସେହି ରାଜ୍ୟରେ ଅନ୍ୟାୟ, ଅଧର୍ମ, ଅନୈତିକତାର ସ୍ଥାନ ନାହିଁ। ଫିଲିପ ଦୁଇ ପର୍ବର ନଅରୁ ଏଗାର ପଦରେ ଆମେ ଏହିପରି ପାଠ କରୁ, ଏହି କାରଣରୁ ଈଶ୍ୱର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି, ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଜାନୁ ଯୀଶୁଙ୍କ ନାମରେ ନତ ହେବ, ପୁଣି ପିତା ଈଶ୍ୱରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ। ଯେଉଁମାନେ ନରକ ମଧ୍ୟରେ ଅଛନ୍ତି ସେମାନେ ତାହାଙ୍କୁ ସେମାନଙ୍କର ଉଦ୍ଧାରକର୍ତ୍ତା ଭାବେ ଚିହ୍ନିବେ ନାହିଁ। ମାତ୍ର ସେମାନେ ଚିହ୍ନିବାକୁ ଯାଉଅଛନ୍ତି ଯେ ସେ ହେଉଛନ୍ତି ପ୍ରଭୁ, ଯିଏକି ସାରା ବିଶ୍ୱକୁ ନିୟନ୍ତ୍ରଣ କରୁଅଛନ୍ତି ଓ ଏହା ତାହାଙ୍କର ଅଟେ। ଆଉ ସେମାନେ ଈଶ୍ୱରଙ୍କର ପ୍ରତାପକୁ ଚିହ୍ନିବାକୁ ଯାଉଅଛନ୍ତି, ଯେଉଁମାନଙ୍କୁ ତାହା କରିବାକୁ ପଡ଼ିବ। ଯେଉଁମାନେ କହନ୍ତି, ଆଉ ସେମାନେ ଅର୍ଥାତ୍ ସେହି ମହାକ୍ଲେଶର ସାଧୁମାନେ ଗାନ କରି କହୁଅଛନ୍ତି, ଯେଣୁ ତୁମ୍ଭର ନ୍ୟାଯ୍ୟ କର୍ମସମୂହ ପ୍ରକାଶିତ ହୋଇଅଛି। ଏହି ସାକ୍ଷ୍ୟ ଯାହାକି ଏହି ସମୟର ସାକ୍ଷୀମାନଙ୍କଠାରୁ ଆସୁଅଛି, ଏହା ଅତ୍ୟନ୍ତ ଆକର୍ଷଣୀୟ ଓ ଏହା ବିଶ୍ୱାସୀମାନଙ୍କ ମନ ମଧ୍ୟରେ ଛାପ ହୋଇ ରହିଯିବା ଉଚିତ ଯେ ଈଶ୍ୱର ଯାହା ସବୁ କରନ୍ତି ତାହା ନ୍ୟାୟସଙ୍ଗତ ଓ ଯଥାର୍ଥ। କିନ୍ତୁ ଆପଣ ଯଦି ଭାବନ୍ତି ନାହିଁ ଯେ ଈଶ୍ୱର ଯାହା ସାଧନ କରୁଅଛନ୍ତି ତାହା ଯଥାର୍ଥ ଓ ନ୍ୟାୟସଙ୍ଗତ, ତାହେଲେ ଏହା ଆପଣଙ୍କର ଭୁଲ, କିନ୍ତୁ ଈଶ୍ୱରଙ୍କର ନୁହେଁ। କାରଣ ଈଶ୍ୱର କେବେ ହେଲେ ଅନ୍ୟାୟ କରିପାରିବେ ନାହିଁ କି ଅବିଚାର କରିପାରିବେ ନାହିଁ କି ସେ କାହାରି ମୁଖାପେକ୍ଷା କରନ୍ତି ନାହିଁ। ଆମ୍ଭେମାନେ ଆମମାନଙ୍କର ଚିନ୍ତାଧାରାକୁ ଓ ମନୋଭାବକୁ ସୁଧରାଇବା ଉଚିତ। ଗୀତସଂହିତା 7:9 ଆମେ ଏହିପରି ପାଠ କରୁ, ଆହା ଦୁଷ୍ଟମାନଙ୍କର ଦୁଷ୍ଟତାର ଶେଷ ହେଉ, ମାତ୍ର ତୁମ୍ଭେ ଧାର୍ମିକମାନଙ୍କୁ ସଂସ୍ଥାପନ କର, କାରଣ ଧର୍ମମୟ ପରମେଶ୍ୱର ଅନ୍ତଃକରଣ ଓ ମର୍ମର ପରୀକ୍ଷା କରନ୍ତି। ସେହିପରି ଗୀତ 11:7 ଆମେ ଏହିପରି ପାଠ କରୁ, କାରଣ ସଦାପ୍ରଭୁ ଧର୍ମମୟ, ସେ ଧର୍ମକୁ ପ୍ରେମ କରନ୍ତି, ସରଳ ଲୋକ ତାହାଙ୍କ ମୁଖ ଦର୍ଶନ କରିବ। ସେହିପରି ଗୀତସଂହିତା 107:1, 40 ଓ 42 ଆମେ ଏହିପରି ପାଠ କରୁ, ସଦାପ୍ରଭୁଙ୍କୁ ଧନ୍ୟବାଦ ଦିଅ, କାରଣ ସେ ମଙ୍ଗଳମୟ, ତାହାଙ୍କ ଦୟା ଅନନ୍ତକାଳ ସ୍ଥାୟୀ। ସେ ଅଧିପତିମାନଙ୍କ ଉପରେ ତୁଚ୍ଛତା ଢାଳି ଦିଅନ୍ତି, ପୁଣି ସେମାନଙ୍କୁ ପଥହୀନ ମରୁଭୂମିରେ ଭ୍ରମଣ କରାନ୍ତି। ସରଳ ଲୋକମାନେ ତାହା ଦେଖି ଆନନ୍ଦିତ ହେବେ, ପୁଣି ସବୁ ଅଧର୍ମ ଆପଣା ମୁଖ ବନ୍ଦ କରିବ। ଏହି ବିଷୟ ଘଟିବ ଯେତେବେଳେ ଈଶ୍ୱର ସମସ୍ତ ବିଷୟର ଦାୟିତ୍ୱଭାର ହାତକୁ ନେବେ। ପ୍ରଭୁ ଯୀଶୁ ଯେତେବେଳେ ପୃଥିବୀକୁ ଆଗମନ କରିବେ, ସେତେବେଳେ ସେ ସମସ୍ତ ପ୍ରକାରର ଅଧାର୍ମିକତାର ବିଷୟ ସବୁକୁ ଲୋପ କରି ଧାର୍ମିକତାରେ ରାଜତ୍ୱ କରିବେ। ସେ ନ୍ୟାୟରେ ରାଜତ୍ୱ କରିବେ। ତାଙ୍କ ରାଜ୍ୟରେ ଅଧାର୍ମିକତାର ବିଷୟ ସ୍ଥାନ ପାଇବ ନାହିଁ, ଅନ୍ୟାୟ ତଥା ଅନୈତିକତା ସ୍ଥାନ ପାଇବ ନାହିଁ, ପାପ ରାଜତ୍ୱ କରିପାରିବ ନାହିଁ। ସେ ସମସ୍ତ ଅଧର୍ମାଚାରୀଙ୍କୁ ବିନାଶ କରିବେ, ମାତ୍ର ଯେଉଁମାନେ ତାହାଙ୍କର ଆଶ୍ରିତ ଓ ଉଦ୍ଧାରପ୍ରାପ୍ତ ସେମାନଙ୍କୁ ସେ ସୁରକ୍ଷା କରି ତାହାଙ୍କ ରାଜ୍ୟରେ ପ୍ରବେଶ କରାଇବେ। ପ୍ରିୟ ବନ୍ଧୁ, ଈଶ୍ୱର ନ୍ୟାୟବାନ ତଥା ଧାର୍ମିକ ଈଶ୍ୱର, ସେ ପବିତ୍ର ଈଶ୍ୱର। ତାହାଙ୍କ ନିକଟରେ କୌଣସି ଅପବିତ୍ରତା, ଅନ୍ୟାୟ ତଥା ଅଧାର୍ମିକତାର ବିଷୟ ସ୍ଥାନ ପାଏ ନାହିଁ। ସେ ଯାହା କରନ୍ତି ଓ ଯେଉଁପରି ବିଚାର କରନ୍ତି ତାହା ଯଥାର୍ଥ ଓ ନ୍ୟାୟସଙ୍ଗତ। ସେ ତାହାଙ୍କର ନିଷ୍ପତ୍ତିରେ କୌଣସି ତ୍ରୁଟି କରନ୍ତି ନାହିଁ କି ତାହାଙ୍କର ବିଚାରରେ କୌଣସି ଅବିଚାର କରନ୍ତି ନାହିଁ। ସେ ମନୁଷ୍ୟମାନଙ୍କ ପରି ଏପରି କୌଣସି ଭୁଲ କାର୍ଯ୍ୟ କରନ୍ତି ନାହିଁ ଯେଉଁଥିପାଇଁ ତାହାଙ୍କୁ ଅନୁତାପ କରିବାକୁ ପଡ଼େ। ସେ ଏପରି କୌଣସି କାର୍ଯ୍ୟ କରନ୍ତି ନାହିଁ ଯେଉଁ କାର୍ଯ୍ୟ ନିମନ୍ତେ କେହି ତାହାଙ୍କ ପ୍ରତି ଅଙ୍ଗୁଳି ଦେଖାଇପାରେ, ମାତ୍ର ସେ ଯାହା କରନ୍ତି ତାହା ଯଥାର୍ଥ ଓ ନ୍ୟାୟସଙ୍ଗତ। ଯେଉଁମାନେ ତାହାଙ୍କଠାରେ ନିର୍ଭର ରଖନ୍ତି ସେମାନଙ୍କ ପ୍ରତି ମଙ୍ଗଳ ବିଷୟ ସାଧନ କରନ୍ତି, ମାତ୍ର ଯେଉଁମାନେ ତାହାଙ୍କର ବିରୁଦ୍ଧରେ ଯାଆନ୍ତି ସେମାନଙ୍କ ପ୍ରତି ଯଦିଓ ଧୈର୍ଯ୍ୟ ରକ୍ଷା କରିଥାନ୍ତି, ମାତ୍ର ସେ ତାହାଙ୍କର ନିରୂପିତ ସମୟରେ ସେମାନଙ୍କର ବିଚାର କରିଥାନ୍ତି। କାରଣ ଆମେ ଜାଣୁ ଈଶ୍ୱର ପ୍ରେମମୟ ଓ ନ୍ୟାୟବାନ ଈଶ୍ୱର। ସେ ଯଦିଓ ପ୍ରେମ କରନ୍ତି, ମାତ୍ର ସେ ଅପରାଧର ପ୍ରତିଫଳଦାତା ଈଶ୍ୱର। ସେ ଦୋଷୀକୁ କେବେ ହେଲେ ଛାଡ଼ି ଦିଅନ୍ତି ନାହିଁ। ସେ ପାପୀକୁ ଯଦିଓ ପ୍ରେମ କରନ୍ତି, ମାତ୍ର ପାପକୁ ଘୃଣା କରନ୍ତି। ତେଣୁକରି ପାପୀ ଯେପରି ତାହାର ପାପରେ ବିନଷ୍ଟ ନ ହୁଏ, ଏଥିନିମନ୍ତେ ସେ ତାହା ନିମନ୍ତେ ଉଦ୍ଧାରର ପଥ ପ୍ରସ୍ତୁତ କଲେ। ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ପ୍ରାୟଶ୍ଚିତ ବଳି ସ୍ୱରୂପେ ଆପଣାର ରକ୍ତ ଦେଇ ଆମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ ସାଧନ କଲେ, ଯେପରି ଆମ୍ଭେମାନେ ତାହାଙ୍କଠାରେ ବିଶ୍ୱାସ କରି ନିଜର ପାପ ସବୁ ସ୍ୱୀକାର କରି କ୍ଷମା ମାଗିବା ଦ୍ୱାରା ପାପରୁ ଉଦ୍ଧାରପ୍ରାପ୍ତ ହୋଇ ଅନନ୍ତ ଜୀବନର ଅଧିକାରୀ ହେଉ। ତେଣୁ ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ଯଦିଓ ପ୍ରେମମୟ ଈଶ୍ୱର, ମାତ୍ର ସେ ମଧ୍ୟ ଅପରାଧର ପ୍ରତିଫଳଦାତା ଈଶ୍ୱର। ଯଦି ଆମ୍ଭେମାନେ ନିଜର ପାପରୁ ମନ ପରିବର୍ତ୍ତନ ନ କରୁ, ହଁ ସେ ଦୀର୍ଘ ସହିଷ୍ଣୁ, ମାତ୍ର ସେ ଚିରସହିଷ୍ଣୁ ନୁହନ୍ତି। ଆଜି ଅନୁଗ୍ରହର ସମୟ, ଆଉ ଏହି ଅନୁଗ୍ରହକୁ ପ୍ରତ୍ୟାଖ୍ୟାନ କରି ଯଦି ଆମମାନେ ଖ୍ରୀଷ୍ଟ ଯୀଶୁଙ୍କୁ ଅସ୍ୱୀକାର କରୁ, ତାହେଲେ ଆମମାନେ ଉଦ୍ଧାରପ୍ରାପ୍ତ ନ ହୋଇ ଅନନ୍ତ ନରକ ମଧ୍ୟକୁ ଯିବା। ପ୍ରଭୁ ଯୀଶୁ ଆଜି ମଧ୍ୟ ଆମମାନଙ୍କୁ ପାପରୁ ଉଦ୍ଧାର କରିବା ନିମନ୍ତେ ପ୍ରସ୍ତୁତ। ସେ ଚାହାନ୍ତି ଆମେ ଯେପରି ତାହାଙ୍କ ନିକଟକୁ ଫେରିଆସୁ ଓ ନିଜର ସମସ୍ତ ପାପ ତାହାଙ୍କ କୃଷ ନିକଟରେ ସ୍ୱୀକାର କରି ତାହାଙ୍କୁ ନିଜର ବ୍ୟକ୍ତିଗତ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ, ତାହେଲେ ସେ ଆମମାନଙ୍କୁ ସେହି ପାପଭାରରୁ ମୁକ୍ତ କରି ବିଶ୍ରାମ ଦେବେ ଓ ଅନନ୍ତ ଜୀବନରେ ପ୍ରବେଶ କରାଇବେ। ସେ ଆଜି ମଧ୍ୟ ଏହି ଆହ୍ୱାନ ଦିଅନ୍ତି, ହେ ପରିଶ୍ରାନ୍ତ ଭାରଗ୍ରସ୍ତ ଲୋକ ସମସ୍ତେ ମୋ ନିକଟକୁ ଆସ, ମୁଁ ତୁମମାନଙ୍କୁ ବିଶ୍ରାମ ଦେବି। ପ୍ରିୟ ବନ୍ଧୁ, ସେ ଆଜି ଆପଣଙ୍କୁ ଆପଣଙ୍କ ପାପଭାରରୁ ମୁକ୍ତ କରି ବିଶ୍ରାମ ଦେବାକୁ ଚାହାନ୍ତି, କିନ୍ତୁ ଆପଣ କ'ଣ ସେହି ବିଶ୍ରାମ ଚାହାନ୍ତି କି? ତାହେଲେ ଆଜି ମଧ୍ୟ ସୁଯୋଗ ଅଛି, ଯୀଶୁଙ୍କ ନିକଟକୁ ଫେରିଆସନ୍ତୁ, ସେ ଆପଣଙ୍କୁ ପ୍ରକୃତ ବିଶ୍ରାମ ଦେବେ। ପ୍ରଭୁ ପ୍ରତ୍ୟେକଙ୍କୁ ତାହାଙ୍କ ଆଗମନ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିବା ପାଇଁ ସାହାଯ୍ୟ କରନ୍ତୁ।
শ্রোতা বন্ধু, আমার কার্যক্রমটি শুণিবার আপনার অশেষ ধন্যবাদ। প্রকৃত মানসিক শান্তি পাই নিমন্তে এই বেতার কার্যক্রমটি নিয়মিত শুণন্তু ও প্রভু যীশু বিষয়ে অধিক জাণিবার আগ্রহ লে আমসহ পত্র মাধ্যমে যোগাযোগ করন্তু। আমার ঠিকনাটি হেলা
পথ প্রদর্শিকা TWR ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
ঠিকনাটি আউথরে শুনন্তু,
পথ প্রদর্শিকা TWR ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
আমার ইমেল অ্যাড্রেসটি লিখে রাখন্তু odia.ttb@radio882.com। তবে আজি পাই বিদায় দিওন্তু, নমস্কার।
পারি মহান দান জীবন মোর তুমি দান।